ആകാശവാണി ସମ୍ବାଦ ପଢୁଛନ୍ତି ନିନା ସାହୁ। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ମତଗ୍ରହଣ। ଅପରାହ୍ନ ଗୋଟାଏ ସୁଦ୍ଧା ପଶ୍ଚିମବଙ୍ଗରେ 62% ଓ ତାମିଲନାଡୁରେ 56%ରୁ ଅଧିକ ହୋଇଛି ମତଦାନ। ଭାରତର ବୈଦେଶିକ ନୀତିରେ ଆଫ୍ରିକା ଅଗ୍ରାଧିକାର ସ୍ଥାନ ନେଇଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଉତ୍ତରପ୍ରଦେଶ ମିର୍ଜାପୁରରେ ଏକ ସଡ଼କ ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ହେବ ମୁକାବିଲା। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି। ସକାଳ 7:00ରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା 6:00 ପର୍ଯ୍ୟନ୍ତ ଚାଲିବ। ଅପରାହ୍ନ ଗୋଟାଏ ସୁଦ୍ଧା ପଶ୍ଚିମବଙ୍ଗରେ 62%ରୁ ଅଧିକ ଏବଂ ତାମିଲନାଡୁରେ 56%ରୁ ଅଧିକ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ତାମିଲନାଡୁରେ 234 ବିଧାନସଭା ଆସନ ପାଇଁ 4,023 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ରାଜ୍ୟରେ 75,064 ଭୋଟ୍ ଗ୍ରହଣ କେନ୍ଦ୍ରରେ ମତଦାନ ଚାଲିଛି। ସେଥିମଧ୍ୟରେ 249 ଆଦର୍ଶ ଭୋଟ୍ ଗ୍ରହଣ କେନ୍ଦ୍ର, 345 ମହିଳା ପରିଚାଳିତ କେନ୍ଦ୍ର, 71 ଦିବ୍ୟାଙ୍ଗ ପରିଚାଳିତ ଭୋଟ୍ ଗ୍ରହଣ କେନ୍ଦ୍ର ଏବଂ 79 ଯୁବ ପରିଚାଳିତ ଭୋଟ୍ ଗ୍ରହଣ କେନ୍ଦ୍ର ରହିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଲାଗି ଆଜି 16 ଜିଲ୍ଲାର 152 ଆସନରେ ମତଗ୍ରହଣ କରାଯାଉଛି। 1,478 ଜଣ ପ୍ରାର୍ଥୀ ଏହି ନିର୍ବାଚନରେ ଲଢୁଛନ୍ତି। ସେଥିମଧ୍ୟରେ 187 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଏହି ପର୍ଯ୍ୟାୟ ପାଇଁ ପ୍ରାୟ 3,000 ସହାୟକ ବୁଥ୍ ସମେତ 44,306 ବୁଥ୍ରେ ଭୋଟ୍ ଗ୍ରହଣ କରାଯାଉଛି। ସେଥିମଧ୍ୟରେ 7,384 ବୁଥ୍କୁ ସମ୍ଭେଦନଶୀଳ ଭାବେ ଚିହ୍ନଟ କରାଯାଇଛି। 5,444 ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବା ସହିତ 207 ମଡେଲ ବୁଥ୍ ରହିଛି। ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା 29 ବୁଧବାର ଦିନ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର କାର୍ଯ୍ୟ ଚାଲିଛି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗର କୃଷ୍ଣନଗରଠାରେ ଏକ ଜନସମାବେଶକୁ ସମ୍ବୋଧିତ କରି କହିଛନ୍ତି, କେନ୍ଦ୍ର ସରକାର ସବ୍କା ସାଥ୍ ସବ୍କା ବିକାଶ ଦୃଷ୍ଟିକୋଣ ଆଧାରରେ ଆଗକୁ ବଢୁଛି। ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କଲେ ନାଗରିକ ସଂଶୋଧନ ଆଇନ 2019 ତ୍ୱରାନ୍ୱିତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି।
नादिया ये भक्ति की धरती है, शक्ति क्रांति और संस्कृति की ये धरती है और आज इस धरती पर मैं परिवर्तन की आंधी देख रहा हूं। कृष्णा नगर में आज भय पर भरोसे की विजय का विश्वास दिख रहा है, भय जा रहा है, भरोसा आगे बढ़ रहा है।
ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେତେକ ନିର୍ବାଚନ ର୍ୟାଲିରେ ଅଂଶଗ୍ରହଣ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଅନ୍ୟ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ଜନସମାବେଶ ଏବଂ ରୋଡ୍ ଶୋ ମାଧ୍ୟମରେ ନିର୍ବାଚନ ପ୍ରଚାର କରାଯାଉଛି। ସାମ୍ପ୍ରତିକ ବିଶ୍ୱ ଭୂ ରାଜନୈତିକ ଆହ୍ୱାନ ମଧ୍ୟରେ ଭାରତ ଆଫ୍ରିକା ଦ୍ୱିପାକ୍ଷିକ ସହଭାଗିତା ଉପରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ 2026 ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ପ୍ରାକ୍ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଶ୍ରୀ ଜୟଶଙ୍କର କହିଛନ୍ତି, ଭାରତର ବୈଦେଶିକ ନୀତିରେ ଆଫ୍ରିକା ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ବ୍ୟାପକ ହୋଇଛି। ଭାରତ ନେତୃତ୍ୱାଧୀନ ବିଶ୍ୱ ପଦକ୍ଷେପରେ ଆଫ୍ରିକା ରାଷ୍ଟ୍ରଗୁଡ଼ିକ ପ୍ରମୁଖ ଅଂଶୀଦାର ପାଲଟିଛନ୍ତି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆଫ୍ରିକାର ବୃହତ୍ ବାଣିଜ୍ୟିକ ଅଂଶୀଦାର ଭାବେ ଭାରତ ନିଜର ଭୂମିକା ନିର୍ବାହ କରୁଛି। ଦ୍ୱିପାକ୍ଷିକ ନିବେଶଙ୍କ ମଧ୍ୟରେ ମଧ୍ୟ ଭାରତ ଆଫ୍ରିକା ପାଇଁ ଏକ ପ୍ରମୁଖ ରାଷ୍ଟ୍ର ଭାବେ ଉଭା ହୋଇଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆଫ୍ରିକା ମହାଦେଶର ପ୍ରତ୍ୟେକ କ୍ଷେତ୍ର ସହିତ ସାମିଲ ହେବା ଭାରତର ଦୀର୍ଘକାଳୀନ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। ବିଶ୍ୱ ଶାସନ ପ୍ରକ୍ରିୟାରେ ଭାରତ ଆଫ୍ରିକାକୁ ନିରନ୍ତର ସମର୍ଥନ ପ୍ରଦାନ କରିଆସୁଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର ସମ୍ମିଳନୀର ଲୋଗୋ, ପ୍ରସଙ୍ଗ ଏବଂ ୱେବ୍ସାଇଟ୍ ଉନ୍ମୋଚନ କରିଛନ୍ତି। ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ 2026 ଆସନ୍ତା ମାସ 28-31 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତର ପ୍ରଦେଶର ମିର୍ଜାପୁର ଅନ୍ତର୍ଗତ ଡ୍ରମଣ୍ଡଗଞ୍ଜ ଅଞ୍ଚଳରେ ଗତକାଲି ଏକ ସଡ଼କ ଦୁର୍ଘଟଣାରେ 11 ଜଣଙ୍କର ମୃତ୍ୟୁ ହୋଇଛି। ସେଥିରେ 4 ଜଣ ଶିଶୁ ଅନ୍ତର୍ଭୁକ୍ତ। ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ ଘାଟିରୁ ତଳକୁ ଆସୁଥିବା ଏକ ଟ୍ରକ୍ର ବ୍ରେକ୍ ଫେଲ୍ ହେବାରୁ ନିୟନ୍ତ୍ରଣ ହରାଇ 2 କାର୍ ଏବଂ ପରେ 1 ଟ୍ରଲର୍କୁ ଧକ୍କା ଦେଇଥିଲା, ଫଳରେ ଗାଡ଼ିଗୁଡ଼ିକରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ନେଇ ପୁଲିସ୍ ତଦନ୍ତ କରୁଛି। ମୃତକଙ୍କ ମଧ୍ୟରୁ କେତେକଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟମାନଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଏହି ଦୁର୍ଘଟଣା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପୃଥକ ପୃଥକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେମାନେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ଶ୍ରୀ ମୋଦି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତର ଅଭିବୃଦ୍ଧିରେ ସାମୁଦ୍ରିକ କ୍ଷେତ୍ର ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସୋନୱାଲ କହିଛନ୍ତି, ଦେଶର ସାଗରମାଳା ପ୍ରକଳ୍ପ ଏ କ୍ଷେତ୍ରରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଅନ୍ତର୍ଦେଶୀୟ ଜଳ ପରିବହନ କ୍ଷେତ୍ରରେ 7 ଗୁଣ ବୃଦ୍ଧି ଘଟିଥିବାବେଳେ ଗତ ଆର୍ଥିକ ବର୍ଷରେ ରେକର୍ଡ ପରିମାଣର 915 ଟନ୍ ପଣ୍ୟ ପରିବହନ ହୋଇଛି। ଦେଶର ସାମୁଦ୍ରିକ କ୍ଷେତ୍ରରେ ଏଭଳି ପରିବର୍ତ୍ତନ ସୁଦୃଢ଼ ଭିତ୍ତିଭୂମି ଏବଂ ଉନ୍ନତ ଇକୋସିଷ୍ଟମକୁ ପ୍ରତିଫଳନ କରୁଛି। ଦକ୍ଷତା ସମ୍ପନ୍ନ ଏବଂ ସମାବେଶୀ କ୍ଷେତ୍ର ଦେଶର ବାଣିଜ୍ୟ କାରବାରକୁ ତ୍ୱରାନ୍ୱିତ କରିଛି ବୋଲି ମନ୍ତ୍ରୀ ଶ୍ରୀ ସୋନୱାଲ କହିଛନ୍ତି। ଇଜିପ୍ଟର କାଇରୋଠାରେ 11 ଭାରତ ଇଜିପ୍ଟ ମିଳିତ ପ୍ରତିରକ୍ଷା କମିଟି ବୈଠକ ଗତକାଲି ଶେଷ ହୋଇଛି। ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ବୃଦ୍ଧି କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରତିରକ୍ଷା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟ ଦେଶ ନିଜର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରିଛନ୍ତି। ଦ୍ୱିପାକ୍ଷିକ ସାମୁଦ୍ରିକ ସହଯୋଗକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଉଭୟ ଦେଶର ନୌସେନା ଅଧିକାରୀଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ଇଜିପ୍ଟ ଗସ୍ତରେ ଯାଇଥିବା ଭାରତୀୟ ପ୍ରତିନିଧି ମଣ୍ଡଳୀ ହେଲିଓପୋଲିସ୍ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିବା ସହ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶିକ୍ଷା କେବଳ ଜ୍ଞାନ ଆହରଣର ମାଧ୍ୟମ ନୁହେଁ, ବରଂ ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶ ଓ ଜୀବନ ମୂଲ୍ୟବୋଧକୁ ଉନ୍ନତ କରିବାର ଏକ ନିରନ୍ତର ପ୍ରକ୍ରିୟା ବୋଲି ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି। ନୂଆଦିଲ୍ଲୀଠାରେ ଏକ ଶିକ୍ଷା ପ୍ରତିଷ୍ଠାନର ବାର୍ଷିକ ସମାରୋହରେ ଯୋଗଦେଇ ଶ୍ରୀ ବିର୍ଲା ପରିବର୍ତ୍ତିତ ପରିସ୍ଥିତି ଆଧାରରେ ନବସୃଜନ, ମୌଳିକ ଚିନ୍ତାଧାରା ଏବଂ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ଆଗକୁ ବଢ଼ାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଆଧାରରେ ଦେଶର ଶିକ୍ଷା ବ୍ୟବସ୍ଥା ପାଇଁ ନୂତନ ମାର୍ଗ ଉନ୍ମୁକ୍ତ ହୋଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିଜ୍ଞାସା, ପ୍ରତିଭା ଏବଂ ଦକ୍ଷତା ବିକାଶକୁ ଏହି ନୀତି ପ୍ରୋହାହନ ପ୍ରଦାନ କରୁଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଶ୍ରୀ ବିର୍ଲା ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଅମଳରେ ଗ୍ରହଣ କରାଯାଇଥିବା ଅନେକ ସଂସ୍କାର ଏବଂ ଅଧ୍ୟାଦେଶ ଇତିମଧ୍ୟରେ ଆଇନଗତ ବୈଧତା ହରାଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ତାରିକ୍ ରେହମାନଙ୍କ ନେତୃତ୍ୱାଧୀନ ସରକାର ଏ ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ କରିବା ସହିତ ଅତି କମ୍ରେ 20 ଅଧ୍ୟାଦେଶ କାର୍ଯ୍ୟକାରିତା ଗତକାଲିଠାରୁ ବନ୍ଦ କରିଛନ୍ତି। ଏଥିସହ ଜାତୀୟ ସଂସଦର ପ୍ରଥମ ବୈଠକ ପରେ 30 ଦିନର ସାୟିଧାନିକ ସମୟସୀମା ମଧ୍ୟରେ ଅନୁମୋଦନ ହାସଲ କରିପାରି ନଥିବା 13 ପଦକ୍ଷେପ ଅକାମୀ ହୋଇଥିବା ଜଣାପଡ଼ିଛି। ବାଂଲାଦେଶ ସଂସଦରୁ ମିଳିଥିବା ସୂଚନା ଅନୁଯାୟୀ ବୈଧତା ହରାଇଥିବା ଅଧ୍ୟାଦେଶଗୁଡ଼ିକ ମଧ୍ୟରେ ଦୁର୍ନୀତି ବିରୋଧୀ ପଦକ୍ଷେପ, ବଳପୂର୍ବକ ଅପହରଣ ଏବଂ ପୁଲିସ୍ ସଂସ୍କାର ଆଦି ରହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଗଡେ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 40 ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ରାଜସ୍ଥାନ ରୟାଲ୍ସ 7 ମ୍ୟାଚ୍ରୁ 10 ପଏଣ୍ଟ ପାଇ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କ୍ରମାଗତ ଚତୁର୍ଥ ପରାଜୟ ପରେ 9ମ ସ୍ଥାନରେ ଅଛି। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ମତଗ୍ରହଣ। ଅପରାହ୍ନ ଗୋଟାଏ ସୁଦ୍ଧା ପଶ୍ଚିମବଙ୍ଗରେ 62% ଓ ତାମିଲନାଡୁରେ 56%ରୁ ଅଧିକ ହୋଇଛି ମତଦାନ। ଭାରତର ବୈଦେଶିକ ନୀତିରେ ଆଫ୍ରିକା ଅଗ୍ରାଧିକାର ସ୍ଥାନ ନେଇଛି, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଉତ୍ତରପ୍ରଦେଶ ମିର୍ଜାପୁରରେ ଏକ ସଡ଼କ ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।